ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଭାରତ ଆମେରିକା ରଣନୈତିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ. ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ, ମାର୍ଚ୍ଚ 10 ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ. ମହାକୁମ୍ଭରେ କୁମ୍ଭବାଣୀ ରେଡିଓ କେନ୍ଦ୍ର ପରିଦର୍ଶନ କଲେ ପ୍ରସାର ଭାରତୀ ଅଧ୍ୟକ୍ଷ. ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଏବଂ 38ତମ ଜାତୀୟ କ୍ରୀଡ଼ାର ଆଜି ଉଦ୍ଯାପନ ସମାରୋହରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ. ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଶ୍ରୀ ମୋଦି କହିଛନ୍ତି ସେ ଏବଂ ଟ୍ରମ୍ପ ଭାରତ ଆମେରିକା ରଣନୈତିକ ସହଯୋଗକୁ ଆଗକୁ ନେବା ଲାଗି ଉଦ୍ୟମ ଜାରି ରଖିବେ. ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଟେକ୍ସାସରେ ହାଉଡି ମୋଦି ଏବଂ ଗୁଜରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ସ୍ମରଣ କରିଛନ୍ତି. ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଗି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି. ଉଭୟ ନେତା ଦୁଇ ଦେଶର ବିକାଶ ଓ ସମୃଦ୍ଧି ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି. ଆଲୋଚନା ପରେ ଶ୍ରୀ ମୋଦି କହିଛନ୍ତି ଏବେର ସମୟ ଯୁଦ୍ଧ ପାଇଁ ନୁହେଁ, ବରଂ କୂଟନୀତି ଜରିଆରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି।
एसएनसी मैं सबसे पहले तो फिर एक बार आपको यहाँ पर देख करके और आपको यहाँ पर मिल करके बहुत प्रसन्नता हो रही है। मैं आपके भव्य विजय के लिए आपको बहुत बहुत बधाई देता हूँ। न सिर्फ मेरी तरफ से, 140 करोड़ भारतवासियों की तरफ से आपको मैं बहुत बहुत बधाई देता हूँ और बहुत बहुत शुभकामनाएं देता हूँ।
ଆମେରିକା ରାଷ୍ଟ୍ରପତି ଶାନ୍ତି ସ୍ଥାପନ ନିମନ୍ତେ ନେଇଥିବା ପଦକ୍ଷେପ ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏଭଳି କ୍ଷେତ୍ରରେ ବିଶ୍ୱ ଭାରତକୁ ଏକ ନିରପେକ୍ଷ ଦେଶ ଭାବେ ପରିଗଣିତ କରୁଛି, କିନ୍ତୁ ଭାରତ ନିରପେକ୍ଷ ନୁହେଁ, ବରଂ ଏହା ଶାନ୍ତିର ପକ୍ଷରେ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶ୍ରୀ ମୋଦିଙ୍କୁ ଜଣେ ମହାନ ନେତା ଭାବେ ଅଭିହିତ କରିବା ସହ ସେ ତାଙ୍କ ଦୀର୍ଘଦିନର ବନ୍ଧୁ ବୋଲି କହିଛନ୍ତି। ଭାରତ ଆମେରିକାଠାରୁ ତୈଳ ଏବଂ ଗ୍ୟାସ୍ କ୍ରୟ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଲାଗି ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ପ୍ରଥମ ଆମେରିକା ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଭାରତୀୟ ଆମେରିକୀୟ ଉଦ୍ୟୋଗୀ ତଥା ରିପବ୍ଲିକାନ୍ ନେତା ବିବେକ ରାମସ୍ୱାମୀଙ୍କ ସହ ସାକ୍ଷାତ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଉଭୟ ନେତା ଭାରତ ଆମେରିକା ସମ୍ପର୍କ, ନବସୃଜନ, ବାୟୋଟେକ୍ନୋଲୋଜି ଏବଂ ଉଦ୍ୟୋଗ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି। ଗତ ମାସ 31 ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ଓ ଅନ୍ୟ କେତେକ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଥିଲା। ଉଭୟ ଗୃହକୁ ଆସନ୍ତା ମାସ 10 ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସେହିଦିନ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଅଧିବେଶନର ଏହି ପ୍ରଥମ ପର୍ଯ୍ୟାୟରେ 112% କାର୍ଯ୍ୟ ସଫଳତା ହାସଲ ହୋଇଛି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ 177 ଜଣ ସଦସ୍ୟ 17 ଘଣ୍ଟାରୁ ଅଧିକ ସମୟ ଧରି ଅଂଶଗ୍ରହଣ କରିଥିଲେ। ସେହିଭଳି 2025-26 ସାଧାରଣ ବଜେଟ୍ ଆଲୋଚନାରେ 170 ଜଣ ସଦସ୍ୟ ସେମାନଙ୍କର ମତ ବିନିମୟ କରିଥିଲେ। ୱାକଅପ୍ ସଂଶୋଧନ ବିଲ୍ 2024 ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ ସେହଗଲ କହିଛନ୍ତି କୁମ୍ଭବାଣୀ କେନ୍ଦ୍ର ମହାକୁମ୍ଭର ସମସ୍ତ ସୂଚନା ପ୍ରଦାନ କରି ଏହାର ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି। ଗତକାଲି ସଙ୍ଗମରେ ପବିତ୍ର ସ୍ନାନ କରିବା ପରେ ସେ କୁମ୍ଭବାଣୀ ରେଡିଓ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଶ୍ରୀ ସେହଗଲ ମହାକୁମ୍ଭ ଷ୍ଟେସନକୁ ପ୍ରଶଂସା କରିବା ସହ ସିଧା ପ୍ରସାରଣ ଓ ସମ୍ପୂର୍ଣ୍ଣ କଭରେଜ୍ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି କହିଥିଲେ।
हमारा पूरा जो प्रसार भारती का पूरा नेटवर्क है, हमारा जो उद्देश्य है वो यही है कि हम सच्ची सही चीज सही जानकारी आम जन तक पहुंचाएं।
श्री सहगल नैनी अरेल संगम सेक्टर 4 निर्मित आकाशवाणी और दूरदर्शन स्टूडियो परिदर्शन कर प्रसारण व्यवस्थार समीक्षा करते से कहते कुंभवाणी दूरदर्शन एवं वेब्स ओटी मध्यम आकाशवाणी 75 कोटी 100 कोटी लोकों पाखे पहुंचीपारी भविष्य में यही अभियान जारी रही श्री सहगल कहते सूचना जोगाजोग को निरवच्छिन्न रखापी अत्याधुनिक ज्ञानकौशल अपणाइबा उपरे श्री सहगल गुरुत्वारोप करिछन्ति। प्रयागराजर महाकुंभ त्रिवेणी संगम रे लक्ष लक्ष श्रद्धालु पर्यटक पवित्र स्नान करुछन्ति। एपर्यंत 49 कोटी रु अधिक श्रद्धालु संगम रे स्नान करिथिबा आम संवाददाता जणाइछन्ति। एथिरे साधुसंत श्रद्धालु पर्यटक ओ बहु मान्यगण्य व्यक्ति अछन्ति। छत्तीसगढ़ राज्यपाल रमण डेका तांको मंत्रिमंडल विधानसभा बाचस्पति रमण सिंह प्रमुख पवित्र स्नान करिथिले। त्रिपुरा मुख्यमंत्री डॉक्टर माणिक साह मध्य पवित्र संगम रे स्नान करिछन्ति। से कहिछन्ति सेही स्थानर पवित्र जल रे स्नान करिबा एक दिव्य अनुभूति प्रदान करिछि। केन्द्रमंत्री ज्योतिरादित्य सिंधिया संगम रे स्नान करि कहिछन्ति महाकुंभ रे दिव्य अनुभूति लाभ करिबा पई सारा विश्वरु लोकमाने सेठाकु आसुछन्ति। वरिष्ठ कांग्रेस नेता सचिन पायलट महाकुंभ रे स्नान करिछन्ति। एहा छोडा विभिन्न राज्यर मंत्री सरकारी अधिकारी अभिनेता भिक्की कौशल विवेक ओब्राय ओ पुनीत इसार प्रमुख महाकुंभ रे स्नान करिछन्ति। ट्रांसपेरेंसी इंटरनेशनल एक रिपोर्ट अनुजाई विश्वर सबुठारु दुर्नीतिग्रस्त देश भावे पाकिस्तान को नामित करा जाइछि। सेठारे सरकार न्यायपालिका एवं साधारण क्षेत्र रे दुर्नीति व्यापीथिबा रिपोर्ट रे दर्शाइछि। चलित सप्ताहर प्रारंभ रे प्रकाशित रिपोर्ट अनुजाई 2024 रे दुर्नीति सूचकांक रे 180 देश मध्यरु पाकिस्तान 135 स्थान रे रहिछि। 2022 मसीह पाकिस्तान निर्वाचन आयोग पूर्वतन प्रधानमंत्री इमरान खान को अयोग्य घोषणा करने सह दुर्नीति संप्रक्त अभियोग आईनगत कार्यानुष्ठान ग्रहण करते दुई वर्ष पर शरीफ को सरकार मध्य समान दुर्नीति अभियोग एवं सम्मुखीन होती। दुर्नीति जो पाकिस्तान ने घोर अर्थनैतिक संकट देखाई मुद्रास्फीति वृद्धि पाउथिबारु सेठाकार नागरिक मानंकु स्वास्थ्य सेवा समेत मौलिक आवश्यकता पूरण करिबा लागि असमर्थ हेउथिबा रिपोर्टरे कुहा जाइछि। पाकिस्तान अंतर्जातीय संगठन एवं बंधुराष्ट्रगुडिक ठारु ऋण आणि अर्थनीति परिचालना करुथिबा जणापडिछि। वैदेशिक व्यापार मंत्रालय सचिव तन्मय लाल एवं स्विजरलैंडर वैदेशिक मंत्री आलेक्जेंडर फासेलंक मध्यरे वार्षिक द्विपाक्षिक आलोचना अंतर्गत त्रयोदश बैठक अनुष्ठित होईछि। बैठक रे उभय देश मध्यरे अर्थनैतिक संपर्क परिवेश आह्वान एवं आंचलिक ओ अंतर्जातीय प्रसंग उपरे आलोचना होईथिला। 2024 मसीहारे भारत एवं यूरोपीय मुक्त वाणिज्य संघ मध्यरे होईथिबा चुक्ति अनुजाई उभय देश मध्यरे रणनैतिक सहयोग को आहुरी सुदृढ़ करिबा लागि उभय देश राजी होईछन्ति। 38वां जातीय क्रीड़ा आज उद्यापन होब। स्वराष्ट्रमंत्री अमित शाह हल्द्वानी आयोजित होगाक समापनी उत्सव में मुख्य अतिथि भाव जोगदे। गतमास 28 तारीख में डेराडून महाराणा प्रताप क्रीड़ा महाविद्यालय आयोजित जातीय क्रीड़ा को प्रधानमंत्री नरेन्द्र मोदी उद्घाटन करते। 38वां जातीय क्रीड़ा 35 विभाग में प्रतियोगिता अनुष्ठित होता। डेराडून समेत हल्द्वानी हरिद्वार और रुद्रपुर सहर से विभिन्न क्रीड़ा प्रतियोगिता आयोजित होता। एथेरे 28 राज्य 8 केन्द्रशासित अंचल और सर्विसेस स्पोर्ट्स कंट्रोल बोर्ड भाग नहीं। पदक तालिकार सर्विसेस कंट्रोल बोर्ड सर्वाधिक 67 स्वर्ण पदक सह 120 पदक हासिल करे महाराष्ट्र 53 स्वर्ण सह 195 पदक हासिल करशार खेला 14 स्वर्ण 15 रौप्य और 17 ब्रोंज पदक हासिल कर। आज अपराह्न 2 हल्द्वानीर अंतर्जातीय क्रीड़ा परिसर में समापनी उत्सव अनुष्ठित होब। अमित शाह व्यतीत केन्द्र क्रीड़ामंत्री मनसुख मांडव्य और उत्तराखंड मुख्यमंत्री पुष्कर सिंह धामी उपस्थित रहिबे। मुख्य संवाद पुणि थरे भारत आमेरिका रणनैतिक सहयोग वृद्धि उद्देश्य आमेरिका राष्ट्रपति आलोचना कले प्रधानमंत्री। संसदर बजेट अधिवेशन प्रथम पर्याय शेष मार्च 10 आरंभ हो द्वितीय पर्याय। महाकुंभ रे कुंभवाणी रेडियो केन्द्र परिदर्शन कले प्रसार भारती अध्यक्ष ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ବିଶ୍ୱର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶ ଏବଂ 38ତମ ଜାତୀୟ କ୍ରୀଡ଼ାରେ ଆଜି ଉଦ୍ଯାପନ ସମାରୋହରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।